ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା. ଡେରାଡୁନରେ ରାଷ୍ଟ୍ରପତି ନିକେତନ ଓ ତପୋବନର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ବିହାରର ସିୱାନଠାରେ 5,900 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ଓଡ଼ିଶାରେ ବିଜେପି ସରକାରର 1 ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାକୁ ଥିବା ଆକ୍ସିୟମ୍ 4 ମିଶନ ପୁଣି ଥରେ ସ୍ଥଗିତ. ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଲିଡ୍ସଠାରେ ଖେଳାଯିବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନଠାରେ ରାଷ୍ଟ୍ରପତି ନିକେତନ ଏବଂ ରାଷ୍ଟ୍ରପତି ତପୋବନର ଉଦ୍ଘାଟନ କରିଛନ୍ତି. ଉଭୟ ରାଷ୍ଟ୍ରପତି ନିକେତନ ଏବଂ ତପୋବନ ଆସନ୍ତା 24 ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବ। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିକେତନରେ ଅନେକଗୁଡ଼ିଏ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। 132 ଏକର ପରିମିତ ଅଞ୍ଚଳରେ ରାଷ୍ଟ୍ରପତି ଉଦ୍ୟାନ ପ୍ରତିଷ୍ଠା ଲାଗି ଶ୍ରୀମତୀ ମୁର୍ମୁ ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟ ଆସନ୍ତା 1 ବର୍ଷ ମଧ୍ୟରେ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀମତୀ ମୁର୍ମୁ ଦୃଷ୍ଟିବାଧିତ ସଶକ୍ତିକରଣ ଜାତୀୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ,
दिव्यांगजन के जीवन के हर क्षेत्र में प्रोत्साहित करने के प्रयास समाज द्वारा अवश्य किए जाने चाहिए। आज का युग विज्ञान और तकनीकी का युग है। उन्नत तकनीकी की सहायता से दिव्यांगजन भी मुख्य धारा में अपने योगदान देने में सक्षम हो सकते। मुझे ये जानकर प्रसन्नता हुई है कि इस संस्थान द्वारा समावेशी शिक्षा प्रणाली एवं ନବୀନତମ ଟେକ୍ନିକି ସଂସାଧନ କେ ମାଧ୍ୟମ ସେ ବିଦ୍ୟାର୍ଥୀଙ୍କେ ସର୍ବାଙ୍ଗୀନ ବିକାଶ ପର ବିଶେଷ ବଲ ଦିଆ ଯା ରହା ହେ।
ଏୟାର ଇଣ୍ଡିଆ ପରିଚାଳନାଗତ ଏବଂ ମରାମତି ଜନିତ କାରଣ ଦର୍ଶାଇ ଅନେକଗୁଡ଼ିଏ ଆନ୍ତର୍ଜାତିକ ବିମାନ ଉଡ଼ାଣ ରଦ୍ଦ କରିଛି। ଏକ ବିଜ୍ଞପ୍ତିରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ବୋଇଂ 787 ଏବଂ 777 ବିମାନର ଉଡ଼ାଣ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ସମ୍ପୃକ୍ତ ବିମାନଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କାର୍ଯ୍ୟ ତଥା ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସୂଚନା ଅନୁଯାୟୀ, ଅମୃତସର ଓ ଗୋଆରୁ ଲଣ୍ଡନ ଯିବାକୁ ଥିବା ବିମାନ ସେବା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଦିଲ୍ଲୀରୁ ନାଇରୋବିକୁ ସମସ୍ତ ଉଡ଼ାଣ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରୁ ଟରଣ୍ଟୋ, ୱାଶିଂଟନ୍, ଲଣ୍ଡନ, ପ୍ୟାରିସ୍, ଭିଏନା, ମେଲବର୍ଣ୍ଣ ଓ ଟୋକିଓକୁ ଉଡ଼ାଣ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିହାରର ସିୱାନଠାରେ 5,900 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସହରାଞ୍ଚଳ ବିକାଶ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳ ଏବଂ ଶକ୍ତି ପ୍ରକଳ୍ପ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 400 କୋଟି ଟଙ୍କା ବ୍ୟୟରେ ବିହାର ଏବଂ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ନୂଆ ବୈଶାଳୀ ଦେଉରିଆ ରେଳପଥର ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦି ପାଟଳୀପୁତ୍ର ଏବଂ ଗୋରଖପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନମାମି ଗଙ୍ଗେ ଯୋଜନା ଅଧୀନରେ 1,800 କୋଟି ଟଙ୍କା ବ୍ୟୟରେ ନିର୍ମିତ 6 ବର୍ଜ୍ୟଜଳ ବିଶୋଧନାଗାରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିହାରର ଜନସାଧାରଣଙ୍କୁ ସ୍ୱଚ୍ଛ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 3,000 କୋଟି ଟଙ୍କା ବ୍ୟୟରେ ଅନେକଗୁଡ଼ିଏ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିହାରରେ 500 ମେଗାୱାଟ ବ୍ୟାଟେରୀ ଏନର୍ଜି ଷ୍ଟୋର୍ ସିଷ୍ଟମ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ 53,000 ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ପ୍ରଦାନ କରିବା ସହ ଅନ୍ୟ କେତେଜଣ ହିତାଧିକାରୀଙ୍କୁ ପିଏମ୍ ଆବାସ ଗୃହ ଯୋଗାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଓଡ଼ିଶା ଗସ୍ତ କରି ରାଜ୍ୟ ସରକାରଙ୍କ 1 ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସରିତା ସାହୁଙ୍କ ଏକ ରିପୋର୍ଟ।
ଓଡ଼ିଶା ସରକାରଙ୍କ 1 ବର୍ଷ ପୂରଣ ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ 18,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏଥିରେ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥ ଓ ନୂତନ ରେଳ ଲାଇନ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣ କରୁଥିବା ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ସ୍ୱରୂପ ଆଧୁନିକ ପରିବେଶ ଅନୁକୂଳ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ ବ୍ୟବସ୍ଥା ଅଧୀନରେ 100ଟି ବୈଦ୍ୟୁତିକ ବସ୍କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ 2036-2047 ପୁସ୍ତିକାକୁ ଏହି ଅବସରରେ ଉନ୍ମୋଚନ କରିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ସମୃଦ୍ଧି ଏବଂ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବରେ 16 ଲକ୍ଷରୁ ଅଧିକ ଲକ୍ଷପତି ଦିଦିଙ୍କୁ ଉତ୍ସାହିତ କରିବା ସହିତ ସମଗ୍ର ରାଜ୍ୟର ମହିଳା କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
कुछ लोग सोचते हैं योग के लिए फ्लेक्सिबिलिटी चाहिए, लेकिन फ्लेक्सिबिलिटी तो सोच में होनी चाहिए ना, ना कोई बंधन ना कोई बॉडी टाइप। बचपन हो या पचपन, व्हीलचेयर हो या वर्क फ्रॉम होम, योग सबका हक है।
योग जीवन से जब जुड़ता है, एक सहज क्रिया बन जाता है, तो वो प्रति पल उसका बेनिफिट देता रहता है।
आइए इस 21 जून हम सब हिस्सा बने अंतर्राष्ट्रीय योग दिवस का और करें स्ट्रेच एंड चिल योग के साथ।
ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ନେଇ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାକୁ ଥିବା ଆକ୍ସିୟମ୍ 4 ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଚଳିତ ମାସ 22 ତାରିଖରେ ଏହି ମିଶନ କାର୍ଯ୍ୟକାରୀ ହେବାର ଥିଲା। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ପରୀକ୍ଷାଗାରରେ କେତେକ ମରାମତି କାର୍ଯ୍ୟ କରାଯାଇଥିବାରୁ ଏହାର ମୂଲ୍ୟାୟନ କରାଯାଉଛି, ତେଣୁ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବିଭିନ୍ନ ଭାଗ ପରସ୍ପର ସହ ଯୋଡ଼ି ହୋଇ ରହିଥିବାରୁ ସେଥିରେ ଅଧିକ କ୍ରୁ ସଦସ୍ୟ କିଭଳି କାର୍ଯ୍ୟ କରିବେ ସେ ନେଇ ବିଶ୍ଳେଷଣ କରାଯାଉଛି। ଇତିମଧ୍ୟରେ ଏକ୍ସିୟମ୍ 4ରେ ଯିବାକୁ ଥିବା କ୍ରୁ ସଦସ୍ୟମାନଙ୍କୁ ଫ୍ଲୋରିଡାରେ ସଙ୍ଗରୋଧରେ ରଖାଯାଇଛି, ଫଳରେ ଯେକୌଣସି ସମୟରେ ସେମାନଙ୍କୁ ମହାକାଶ କେନ୍ଦ୍ରକୁ ପଠାଯାଇପାରିବ। ଅନ୍ୟପକ୍ଷରେ ଫ୍ଲୋରିଡା ସ୍ଥିତ କେନେଡି ମହାକାଶ କେନ୍ଦ୍ରର 39A ଲଞ୍ଚ ପ୍ୟାଡ୍ରେ ସ୍ପେସ୍ଏକ୍ସ ଫାଲକନ 9 ରକେଟ୍ ପ୍ରସ୍ତୁତ ହୋଇ ରହିଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି 11ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶର 100ଟି ପର୍ଯ୍ୟଟନସ୍ଥଳୀ ଏବଂ 50ରୁ ଉର୍ଦ୍ଧ୍ୱ ସାଂସ୍କୃତିକ କେନ୍ଦ୍ରରେ ଯୋଗ ଶିବିର ଅନୁଷ୍ଠିତ ହେବ। ବିଶାଖାପଟ୍ଟନମ୍ଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖ୍ୟ ଶିବିର ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜସ୍ଥାନର ଯୋଧପୁରସ୍ଥିତ ଐତିହାସିକ ମେରାନଗଡ଼ ଦୁର୍ଗଠାରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ। ଦେଶରେ 350,000ରୁ ଅଧିକ ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ। ସେହିପରି ଆସାମର ଚାରାଇଦେଓ ମଇଦାନ, ଗୁଜରାଟର ରାନିକି ଭାବ ଏବଂ ଧୋଲାବିରା, କର୍ଣ୍ଣାଟକର ହାମ୍ପି ଓ ପାଟାଡକଲ, ମଧ୍ୟପ୍ରଦେଶର ଖଜୁରାହୋ ଓ ସାଞ୍ଚି ସ୍ତୁପ, ଓଡ଼ିଶାର କୋଣାର୍କ ମନ୍ଦିର, ମହାରାଷ୍ଟ୍ରର ଏଲିଫ୍ୟାଣ୍ଟ କେଭ୍ସ, ତାମିଲନାଡୁର ତାଞ୍ଜାବୁରସ୍ଥିତ ବ୍ରିହାଦିସ୍ ମନ୍ଦିରଠାରେ ଯୋଗ ଶିବିରର ଆୟୋଜନ କରାଯିବ। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ। ସଂଘର୍ଷ କିମ୍ବା ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ନିଜ ଦେଶ ଛାଡ଼ି ପଳାଇବାକୁ ବାଧ୍ୟ ହେଉଥିବା ଲୋକଙ୍କ ଶକ୍ତି ଓ ସାହସକୁ ଆଜିର ଦିନରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଚଳିତ ବର୍ଷ ବିଶ୍ୱ ଶରଣାର୍ଥୀ ଦିବସର ବାର୍ତ୍ତା ରହିଛି ଶରଣାର୍ଥୀଙ୍କ ସହ ଏକତା। ଏହି ଦିବସରେ ଶରଣାର୍ଥୀମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ଏବଂ ସେମାନଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି କରାଯାଇଥାଏ। ଛତିଶଗଡ଼ରେ ଆଜି ସୁରକ୍ଷା ବଳ ସହ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। କଙ୍କର ଜିଲ୍ଲା ଅନ୍ତର୍ଗତ ଆମତୋଲା ଏବଂ କାଲପର ଜିଲ୍ଲାରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ ପକ୍ଷରୁ ମିଳିତ ଭାବେ ଖାନତଲାସୀ ଅଭିଯାନ କରାଯାଇଥିଲା। ବର୍ଷିଆନ ଅଭିନେତା ତଥା ନିର୍ଦ୍ଦେଶକ ବିବେକ ଲାଗୁଙ୍କର 74 ବର୍ଷ ବୟସରେ ପରଲୋକ ଘଟିଛି। ସେ ଉଭୟ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଆଜି ମୁମ୍ବାଇର ୱାସିୱାରାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ସେ ଉଭୟ ଟେଲିଭିଜନ ଏବଂ ଚଳଚ୍ଚିତ୍ର ଜଗତରେ ବିଭିନ୍ନ ଭାଷାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଗୋଦାବରୀ ନେ କାୟାର କେଲେ, ଅଗ୍ଲି, ହ୍ୱାଟ୍ ଏବାଉଟ୍ ସବର୍କର ଏବଂ 31 ଡାଇଭର୍ସ ଲୋକପ୍ରିୟ ଅଟେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଲିଡ୍ସଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ନୂଆ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଡେରାଡୁନ୍ରେ ରାଷ୍ଟ୍ରପତି ନିକେତନ ଓ ତପୋବନର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାରର ସିୱାନ୍ଠାରେ 5,900 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ବିଜେପି ସରକାର 1 ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାକୁ ଥିବା ଆକ୍ସିୟମ୍-4 ମିଶନ ପୁଣି ଥରେ ସ୍ଥଗିତ ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଲିଡ୍ସଠାରେ ଖେଳାଯିବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।